ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ସୂଚନା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଆପଣଙ୍କ ପ୍ରାର୍ଥୀ ବାଛନ୍ତୁ ମୋବାଇଲ ଆପ୍। ପାରାଦୀପ ସମୁଦ୍ରରେ ବ୍ଲାକ୍ରୋଜ୍ ବୁଡ଼ି ମାମଲାରେ ଓଡ଼ିଶା ହାଇକୋର୍ଟରେ ସିବିଆଇର ସତ୍ୟପାଠ ଦାଖଲ। ଦେଶରେ ବିଗତ 10 ବର୍ଷ ମଧ୍ୟରେ କିରୋସିନ ବ୍ୟବହାର 26% ହ୍ରାସ ପାଇଥିବା ନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସୂଚନା, ଏବଂ ରାଜ୍ୟର 24 ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର। ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ମାମଲା ବିଷୟରେ ସୂଚନା ଦେବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆପଣଙ୍କ ପ୍ରାର୍ଥୀଙ୍କୁ ବାଛନ୍ତୁ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ସ୍ମାର୍ଟଫୋନ୍ ଜରିଆରେ ଉପଲବ୍ଧ ହୋଇପାରିବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ, ନାମାଙ୍କନ ସ୍ଥିତି ଏବଂ ସତ୍ୟପାଠର ସମ୍ପୂର୍ଣ୍ଣ ତାଲିକା ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍ affidavit.eci.gov.in ମାଧ୍ୟମରେ ଭୋଟରମାନେ ପାଇପାରିବେ। ରାଜ୍ୟରେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ 30 ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହିତ 21 ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 294 ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତି ସହିତ ତାଲିମ ଦିଆଯାଇଛି। ମତଦାନ କେନ୍ଦ୍ରରେ 270,000 କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଅଧିକାରୀ ଏବଂ 5 ପୋଲିଂ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ପାରାଦୀପ ସମୁଦ୍ରରେ ବ୍ଲାକ୍ରୋଜ୍ ଜାହାଜ ବୁଡ଼ି ମାମଲାରେ ସିବିଆଇ ତରଫରୁ ଆଜି ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ବ୍ଲାକ୍ରୋଜ୍ ବୁଡ଼ି ଘଟଣାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ 2 ଅନୁରୋଧ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। 2 ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବୁଥସ୍ତରୀୟ ଅଧିକାରୀ BLO ମାସ୍କଟ ମିତା ଦିଦିଙ୍କୁ ନିର୍ବାଚନ କମିଶନ ନିଜର BLO ପତ୍ରିକାରେ ସ୍ଥାନିତ କରିଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ BLO ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ଭୋଟର ତାଲିକାରେ ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି। ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ସେମାନଙ୍କ ଦାୟିତ୍ୱକୁ ପ୍ରଶଂସା କରି ଶ୍ରୀ ଧଳ କହିଛନ୍ତି, ଆସନ୍ତା ସାଧାରଣ ନିର୍ବାଚନରେ ସମସ୍ତ ବୁଥସ୍ତରୀୟ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରଦ୍ଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ନିର୍ବାଚନ ସୂଚୀ ଅନୁସାରେ ନୟାଗଡ଼ ଜିଲ୍ଲାରେ 2 ପର୍ଯ୍ୟାୟରେ ମତଦାନ ହେବ। May 20 ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଏବଂ May 25 ନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର 1,99,736 ଭୋଟରଙ୍କ ପାଇଁ 234 ବୁଥ୍ କରାଯାଇଛି। ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀର 2,20,841 ଭୋଟରଙ୍କ ପାଇଁ 246 ବୁଥ୍, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର 1,84,526 ଜଣ ଭୋଟରଙ୍କ ପାଇଁ 217 ବୁଥ୍ ଏବଂ ରଣପୁର ନିର୍ବାଚନ ମଣ୍ଡଳୀର 2,07,699 ଭୋଟରଙ୍କ ପାଇଁ 240 ବୁଥ୍ର ବ୍ୟବସ୍ଥା କରାଯାଇଛି। ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିବା ସହିତ ସାମ୍ବାଦିକଙ୍କର ସହଯୋଗ ଲୋଡ଼ିଥିଲେ। ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ କଟକ ଜିଲ୍ଲାରେ 60% ବୁଥ୍ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ବୁଥ୍ଗୁଡ଼ିକରେ CCTV ଲଗାଯିବା ସହିତ ଲାଇଭ୍ ଅବଜର୍ଭରମାନଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ସମ୍ପର୍କିତ ଆପତ୍ତି ଅଭିଯୋଗ ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱିତ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିସହିତ ଟୋଲ୍ ଫ୍ରି ନମ୍ବର 1950 କିମ୍ବା CVIGIL ଆପ୍ ମାଧ୍ୟମରେ ଜନସାଧାରଣଙ୍କୁ ଅନିୟମିତତା ସମ୍ପର୍କିତ ଅଭିଯୋଗ କରିବା ପାଇଁ କୁହାଯାଇଛି ବୋଲି କଟକ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିନୀତ ଭରଦ୍ୱାଜ କହିଛନ୍ତି। ସୂଚନା ଅନୁସାରେ ମେ ମାସ 25 ଓ ଜୁନ୍ ମାସ 1 କଟକ ଜିଲ୍ଲାରେ 2 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଜିଲ୍ଲାର 3 ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ 9 ବିଧାନସଭା ମଣ୍ଡଳୀ ରହିଛି। କଟକ ଜିଲ୍ଲାରେ ମୋଟ 21,41,904 ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ 10,41,619 ଜଣ ମହିଳା ଭୋଟର ଅଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କଟକ ଜିଲ୍ଲାରେ ପ୍ରଥମ ଥର 45,218 ଜଣ ନୂଆ ମତଦାତା ସାମିଲ ହୋଇଛନ୍ତି। ସେହିଭଳି 100 ଅଧିକ 829 ଜଣ ଭୋଟର ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପହଞ୍ଚିଛନ୍ତି। ବିକଶିତ ଭାରତ ଗଠନ ନେଇ ଜନପରାମର୍ଶ ଓ ଜନସହଯୋଗ ପାଇଁ ସେ ବିଭିନ୍ନ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ କିରୋସିନ ବ୍ୟବହାର 2013-14 ଆର୍ଥିକ ବର୍ଷ ତୁଳନାରେ 2022-23 ଆର୍ଥିକ ବର୍ଷ ଶେଷ ବେଳକୁ 26% କମିଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡ଼ିଛି। ଶକ୍ତି ପରିସଂଖ୍ୟାନ ଭାରତ 2024 ଶକ୍ତିନୀତିର ପ୍ରଭାବ ଯୋଗୁଁ କିରୋସିନ ବ୍ୟବହାର କମିଥିବା କୁହାଯାଇଛି। ସମସ୍ତ ପେଟ୍ରୋଲଜାତ ଦ୍ରବ୍ୟ ମଧ୍ୟରେ ସର୍ବାଧିକ ଡିଜେଲ ବ୍ୟବହାର ବୃଦ୍ଧି ପାଇଥିଲା। ମୋଟ ପେଟ୍ରୋଲିୟମ ଜାତ ଦ୍ରବ୍ୟ ମଧ୍ୟରୁ ଡିଜେଲ ବ୍ୟବହାର ପାଖାପାଖି 38% ଥିଲା। ପୁରୀ ଶ୍ରୀମନ୍ଦିରରେ ଆସନ୍ତା ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୋଳପୂର୍ଣ୍ଣିମା ଏବଂ ମେଣ୍ଢାପୋଡ଼ି ନୀତି ନିର୍ଘଣ୍ଟ ସହିତ ପୂର୍ଣ୍ଣମୀ ଦିନ ସକାଳ 8-9 ମଧ୍ୟରେ ଠାକୁରମାନେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ପ୍ରସ୍ତୁତି କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ସୁନ୍ଦରଗଡ଼ ଜଙ୍ଗଲକୁ ମଧ୍ୟପ୍ରଦେଶର ଏକ ମହାବଳ ବାଘ ଚାଲିଆସିଥିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ କହିଛନ୍ତି। ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ମଧ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟପ୍ରଦେଶ ଜଙ୍ଗଲରୁ ମହାବଳ ବାଘଟି ଓଡ଼ିଶା ଜଙ୍ଗଲକୁ ଚାଲିଆସିଥିବା ନେଇ ସ୍ପଷ୍ଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ବ୍ୟାଘ୍ର ଅଭୟାରଣ୍ୟରୁ ଏହି ମହାବଳ ବାଘଟି ପାଖାପାଖି 1,000 କିଲୋମିଟର ଅତିକ୍ରମ କରି ଓଡ଼ିଶା ଆସିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଓଡ଼ିଶାରେ ବର୍ତ୍ତମାନ 30 ବାଘ ଅଛନ୍ତି। ଏମାନଙ୍କ ମଧ୍ୟରେ 8 ବାଘଛୁଆ ଥିବା ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି। କୃଷିକ୍ଷେତ୍ରର ଷ୍ଟାର୍ଟଅପ୍ ଓ ଗ୍ରାମୀଣ କୃଷି ଉଦ୍ୟୋଗୀଙ୍କୁ ସାହାଯ୍ୟ କରିବା ଲାଗି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ନାବାର୍ଡ 100 ଟଙ୍କାର ପାଣ୍ଠି ଗଠନ କରିବ। ପାଣ୍ଠି ଅଭାବ ଯୋଗୁଁ କୃଷିକ୍ଷେତ୍ରରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଷ୍ଟାର୍ଟଅପ୍ଗୁଡ଼ିକୁ ଏହି ପାଣ୍ଠିରୁ ଟଙ୍କା ପ୍ରଦାନ କରାଯିବ। ନାବାର୍ଡ଼ର ସୂଚନା ଅନୁସାରେ କୃଷି ଏବଂ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଲାଗି 22 ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଭୁବନେଶ୍ୱର କଷ୍ଟ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ଶାଖାକୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନଜନକ ସର୍ବଶ୍ରେଷ୍ଠ ଚାପ୍ଟର୍ସ ପୁରସ୍କାର ମିଳିଛି। ଇନ୍ଦୋରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ICMI କ୍ରମାଗତ ଭାବେ 23 ଧରି ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି। ପାଣିପାଗ, କାଳବୈଶାଖୀର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ଯୋଗୁଁ 2 ମୃତ୍ୟୁ ଘଟିଥିବା ସମ୍ବାଦ ଆମର ହସ୍ତଗତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ ଓ କେତେକ ସ୍ଥାନରେ କୁଆପଥର ବର୍ଷା ଏବଂ ଖୁବ୍ ଜୋରରେ ପବନ ବହିବା ସହିତ ଝଡ଼ ବର୍ଷାର ସମ୍ଭାବନା ଅଛି। 24 ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ଆସନ୍ତାକାଲି ରାଜ୍ୟର ଉପକୂଳ ଏବଂ ଦକ୍ଷିଣ ଭାଗରେ ଏହାର ପ୍ରଭାବ ଅଧିକ ରହିବ। ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। କାଳବୈଶାଖୀର ପ୍ରଭାବରେ ଯେଉଁଠାରେ କ୍ଷୟକ୍ଷତି ଘଟିବ ତୁରନ୍ତ ତାହାର ରିପୋର୍ଟ ସରକାରଙ୍କୁ ଦେବା ପାଇଁ କୁହାଯାଇଛି। ଗତ 36 ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଦାଠାରେ 42 mm ବର୍ଷା ହୋଇଥିଲା। କାଳବୈଶାଖୀର ପ୍ରଭାବ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଲାଗି ରହିବ। କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଝଡ଼ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କଟକ, ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ବର୍ଷା ଲାଗି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ସୂଚନା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଆପଣଙ୍କ ପ୍ରାର୍ଥୀ ବାଛନ୍ତୁ ମୋବାଇଲ୍ ଆପ୍। ପାରାଦୀପ ସମୁଦ୍ରରେ ବ୍ଲାକ୍ରୋଜ୍ ବୁଡ଼ି ମାମଲାରେ ଓଡ଼ିଶା ହାଇକୋର୍ଟରେ ସିବିଆଇର ସତ୍ୟପାଠ ଦାଖଲ। ଦେଶରେ ବିଗତ 10 ମଧ୍ୟରେ କିରୋସିନ ବ୍ୟବହାର 26% ହ୍ରାସ ପାଇଥିବା ନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସୂଚନା। ଏବଂ ରାଜ୍ୟର 24 ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।